ଯଦି ଦୁଇ ଜନ ସଙ୍ଗୀଙ୍କ ମାଧ୍ୟମରୁ କେହି ଜଣେ ଜୈନକ୍ରିୟା ସଞ୍ଚାରିତ ସଂକ୍ରମଣ ସଂକ୍ରମିତ ହୋଇଥାନ୍ତି ତେବେ ତାଙ୍କ ସହିତ ଜୈନ ସହବାସରୁ ଦୂରେଇ ରହିବା ଉଚିତ। ଜୈନେନ୍ଦ୍ରିୟରୁ ନିର୍ଗତ କୌଣସି ଅସ୍ୱାଭାବିକ ସ୍ରାବକୁ ବେଖାରିତ କରିବା ଉଚିତ ନୁହେଁ ଏବଂ ସଙ୍ଗେ ସଙ୍ଗେ ତାହାର ଚିକିତ୍ସା ପାଇଁ ବନ୍ଦୋବସ୍ତ କରିବା ଉଚିତ। ନିଜର ଏବଂ ଜନ ସଙ୍ଗୀଙ୍କର ଦୁଇ ଜନ ସଙ୍ଗୀଙ୍କର ଚିକିତ୍ସା ସମ୍ପୂର୍ଣ୍ଣ ଚିକିତ୍ସା ନିଶ୍ଚିତ ଭାବରେ କରିବା ଉଚିତ। ଡାକ୍ତରଖାନାରେ ସନ୍ତାନ ପ୍ରସବ କରାଇବା ଏବଂ କିମ୍ବା ତାଲିମ ପ୍ରାପ୍ତ ପ୍ରସ୍ତୁତ ଧାତ୍ରୀଙ୍କ ଦ୍ୱାରା ଘରେ ସନ୍ତାନ ପ୍ରସବ କରାଇବା ପାଇଁ ଆଗ୍ରହୀ ହେବା ଉଚିତ। ସୁରକ୍ଷିତ ଗର୍ଭପାତ କରାଇବା ସେବା ସୁଯୋଗ ଗ୍ରହଣ କରିବା ଉଚିତ। ଏହିସବୁ ନିରାକରଣ ପାଇଁ କରିବା ଉଚିତ।
ଏହିସବୁ ଆଲୋଚନା କରି ଆମେ ଏଠି ଏବେଠାରୁ ସାଧା ସନ୍ତୋଷ। ଧନ୍ୟବାଦ।